ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ସଂସଦର ଉଭୟ ଗୃହରେ ବିହାର ଭୋଟର ତାଲିକା ସଂଶୋଧନ ଅଭିଯାନ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଜାରି. ଅପରାହ୍ନ 2 ଯାଏ ଉଭୟ ସଦନ ମୁଲତବୀ ଘୋଷଣା. ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିବା ଭାରତର ପ୍ରଥମ ମହାକାଶଚାରୀ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ଉପରେ ଆଜି ଲୋକସଭାରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଆଲୋଚନା. ଭୋଟର ଅଧିକାର ଯାତ୍ରାର ଅଂଶସ୍ୱରୂପ ବିହାରରେ ଜିଲ୍ଲା ପରିକ୍ରମା କରୁଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏବଂ ଜମ୍ମୁ କାଶ୍ମୀର ସମେତ ଗୋଆ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା. ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଜାରି ରହିବାରୁ ସଂସଦର ଉଭୟ ଗୃହକୁ ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି. ପୂର୍ବାହ୍ନ 11 ରାଜ୍ୟସଭା ଆରମ୍ଭ ହେବା ପରେ ଗୃହର ପୂର୍ବତନ ସଦସ୍ୟ ଲା ଗଣେଶନ୍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା. ଗତ 15 ଲା ଗଣେଶନ୍ଙ୍କର 80 ବୟସରେ ପରଲୋକ ହୋଇଥିଲା. ସେ ରାଜ୍ୟସଭାରେ 2016 2018 ପର୍ଯ୍ୟନ୍ତ ମଧ୍ୟପ୍ରଦେଶରୁ ପ୍ରତିନିଧିତ୍ୱ କରିଥିଲେ. ଗୃହର ଉପାଧ୍ୟକ୍ଷ ହରିବଂଶ କହିଥିଲେ ଲା ଗଣେଶନ୍ ମଣିପୁରର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ ଏବଂ ତାମିଲନାଡୁରେ ସାମ୍ପ୍ରଦାୟିକ ସଦ୍ଭାବ ସ୍ଥାପନ ଦିଗରେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଥିଲେ. ରାଜ୍ୟସଭା ପକ୍ଷରୁ ଦିବଂଗତ ଆତ୍ମାର ସଦ୍ଗତି ପାଇଁ 2 ନିରବ ପ୍ରାର୍ଥନା କରାଯାଇଥିଲା. ପରେ ଶ୍ରୀ ହରିବଂଶ ଘୋଷଣା କରିଥିଲେ ଯେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ 19 ମୁଲତବୀ ନୋଟିସ୍ ହସ୍ତଗତ ହୋଇଛି, ଯେଉଁଥିରେ ବିହାର ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସଙ୍ଗ ରହିଛି. ତାହା ନ୍ୟାୟାଳୟଙ୍କ ବିଚାରାଧୀନ ଥିବାରୁ ସେ ସମ୍ପର୍କରେ ଗୃହରେ ଆଲୋଚନା ହେବ ନାହିଁ ବୋଲି ଉପାଧ୍ୟକ୍ଷ କହିଥିଲେ. ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଅନ୍ୟ ସମସ୍ତ ମୁଲତବୀ ନୋଟିସ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିବା ସେ କହିଥିଲେ. ହଟ୍ଟଗୋଳ ଜାରି ରହିବାରୁ ଉପାଧ୍ୟକ୍ଷ ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ.
प्लीज आप अपनी सीट पर जाइए, सदन को चलने दीजिए.
माननीय अध्यक्ष महोदय, मैं इस सदन का ध्यान एक अत्यंत महत्वपूर्ण
सीट पर जाए और सदन को चलने
सांस्कृतिक विषय की ओर आकर्षित करना चाहता हूँ.
ये जीरो आवर का वक्त है,
हमारे
जीरो आवर चलने दे.
आज भी कई सड़कें
आप जीरो आवर नहीं चलने देते.
ଲୋକସଭାରେ ମଧ୍ୟ ରାଜ୍ୟସଭା ଭଳି ସଦସ୍ୟମାନେ ବିହାର ସ୍ୱତନ୍ତ୍ର ଭୋଟର ସଂଶୋଧନ ଅଭିଯାନ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ. ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଲୋକସଭା ଆରମ୍ଭ ହେବା ପରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଜନବିଶ୍ୱାସ ସଂଶୋଧନ ବିଧେୟକ 2025 ଆଗତ କରିଥିଲେ. ଏହି ବିଧେୟକରେ କେତେକ ଅପରାଧକୁ ଦଣ୍ଡମୁକ୍ତ କରିବା ଏବଂ ଯୁକ୍ତିଯୁକ୍ତ କରିବା ପାଇଁ ପ୍ରସ୍ତାବ ରହିଛି, ଯାହାଫଳରେ ଜୀବନଯାପନ ଆହୁରି ସହଜ ହୋଇପାରିବ. ଏହି ବିଧେୟକକୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ସ୍ଥିର କରାଯାଇଥିଲା. ଆସନ୍ତା ଅଧିବେଶନର ପ୍ରଥମ ଦିନ ସୁଦ୍ଧା ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି. ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତୀୟ ପ୍ରତିଷ୍ଠାନ ସଂଶୋଧନ ବିଧେୟକ 2025 ଆଗତ କରିଥିଲେ. ଏହି ବିଧେୟକ ଭାରତୀୟ ପ୍ରତିଷ୍ଠାନ ପରିଚାଳନା ଆଇନ 2017 ସଂଶୋଧନ କରି କେତେକ ପରିବର୍ତ୍ତନ ଅଣାଯିବାକୁ ପ୍ରସ୍ତାବ ରହିଛି. ବିହାର ଭୋଟର ତାଲିକା ସଂଶୋଧନ ଅଭିଯାନରେ ଗୃହରେ ହଟ୍ଟଗୋଳ ଜାରି ରହିଥିବା ବେଳେ ଏହି ବିଧେୟକ ଆଗତ କରାଯାଇଥିଲା. ତେବେ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାରେ ଅଧ୍ୟକ୍ଷତା କରୁଥିବା ପୀଠାସୀନ ଅଧିକାରୀ ସନ୍ଧ୍ୟା ରାୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆଜି ପୂର୍ବାହ୍ନ 11 ସମୟରେ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ବିହାର ସ୍ୱତନ୍ତ୍ର ଭୋଟର ସଂଶୋଧନ ଅଭିଯାନ ନେଇ ତୀବ୍ର ପ୍ରତିବାଦ କରିଥିଲେ। ଲୋକସଭା ବାଚସ୍କତି ଓମ୍ ବିର୍ଲା ବିକ୍ଷୋଭରତ ସଦସ୍ୟମାନଙ୍କୁ ଚେତାବନୀ ଦେଇଥିଲେ ଯେ ଯଦି ସରକାରୀ ଜିନିଷପତ୍ର ନଷ୍ଟ କରାଯାଏ ତେବେ ସେମାନଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ। ସେ କହିଥିଲେ ଗୃହ ଲୋକମାନଙ୍କ ସମସ୍ୟା ଓ ତା'ର ସମାଧାନ ପାଇଁ ଉଦ୍ଦିଷ୍ଟ, କିନ୍ତୁ ବିରୋଧୀ ସଦସ୍ୟମାନେ ଯେଉଁଭଳି ଭାବେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ତାହା ଗ୍ରହଣୀୟ ନୁହେଁ। ବିରୋଧୀ ସଦସ୍ୟମାନେ ବାଚସ୍ପତିଙ୍କ କଥା ଶୁଣିନଥିଲେ, ଫଳରେ ବାଚସ୍ପତି ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ।
चेतावनी दे रहा हूँ, किसी भी मान्य सदस्य को ये प्रिविलेज नहीं है सरकारी संपत्ति को तोड़ने का प्रयास करें। अगर आपने सरकारी संपत्ति को तोड़ने का प्रयास किया तो मुझे कुछ निर्णायक फैसले करने पड़ेंगे और देश की जनता आपको देखेगी। कई विधानसभाओं के अंदर इस तरह की घटना पर मान्य सदस्यों के खिलाफ कार्रवाई हुई है।
କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ କହିଛନ୍ତି ସ୍କୁଲ୍ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ରହିଛି। ଆଜି ଲୋକସଭାର ପ୍ରଶ୍ନକାଳରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ ଶ୍ରୀ ଚୌଧୁରୀ କହିଛନ୍ତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଓ ବିଭିନ୍ନ ଶିକ୍ଷା ବୋର୍ଡଗୁଡ଼ିକୁ କେନ୍ଦ୍ର ସରକାର ବିଭିନ୍ନ ସମୟରେ ସୁରକ୍ଷା ମାନକ ନିର୍ଦ୍ଦେଶାବଳୀ ଜାରି କରିଥାନ୍ତି। ସେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସମ୍ପ୍ରତି ପତ୍ର ଲେଖାଯାଇଛି।
मीटिंग्स होती हैं, पेरेंट्स को इन्वॉल्व किया गया है ताकि गवर्नेंस सिस्टम में सभी स्टेक होल्डर्स का से रहे और हम रिफॉर्म कर पाए।
अपन माने संवाद सुनुछंती आकाशवाणी रु। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାଇଥିବା ଭାରତର ପ୍ରଥମ ମହାକାଶଚାରୀ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ଉପରେ ଆଜି ଲୋକସଭାରେ ଏକ ସ୍ୱତନ୍ତ୍ର ଆଲୋଚନା ଅନୁଷ୍ଠିତ ହେବ। 2047 ସୁଦ୍ଧା ବିକଶିତ ଭାରତ ପାଇଁ ମହାକାଶ କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ଶ୍ରୀ ଶୁକ୍ଲାଙ୍କ ମହାକାଶ ଯାତ୍ରା ଏବଂ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅବସ୍ଥାନ ନେଇ ଆଲୋଚନାରେ ସଦସ୍ୟମାନେ ମତ ଉପସ୍ଥାପନ କରିବେ। ନୂଆଦିଲ୍ଲୀରେ ସମ୍ଭାଦଦାତାମାନଙ୍କ ସହ ଆଲୋଚନା ଅବସରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି କ୍ୟାପ୍ଟେନ୍ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅଭିଯାନର ସଫଳତା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ଯାତ୍ରା ଦେଶର ମହାକାଶ ଆଭିମୁଖ୍ୟରେ ଏକ ଐତିହାସିକ ମାଇଲଖୁଣ୍ଟ। ସେ କହିଛନ୍ତି ସଦସ୍ୟମାନେ ଯେଭଳି ଅପରେସନ୍ ସିନ୍ଦୁର ଉପରେ ଆଲୋଚନା କରିଥିଲେ ସେହିପରି ସମସ୍ତ ଦଳ ଆଲୋଚନାରେ ଅଂଶଗ୍ରହଣ କରି କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଏବଂ ଭାରତୀୟ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବେ।
मैं उम्मीद करता हूं जैसे ऑपरेशन सिंदूर में सब पार्टी के मेंबर्स ने हमारे सेनाओं के पराक्रमी को लेकर के गुणगान गाया और देश ने सेनाओं को आतंकवाद के खिलाफ कार्रवाई करने पर बधाई दी, उसी प्रकार आज भी पूरे दल राजनीतिक विचारधारा से आगे बढ़ के एकजुट में कैप्टन शुभांशु शुक्ला को हम अभिनंदन करेंगे।
ଭୋଟର ଅଧିକାର ଯାତ୍ରାର ଅଂଶସ୍ୱରୂପ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ବିହାର ଔରଙ୍ଗାବାଦ ଜିଲ୍ଲାରେ ପହଞ୍ଚିଛନ୍ତି। ସେ ସେଠାରେ ଥିବା ବିଶ୍ୱପ୍ରସିଦ୍ଧ ଦେଓ ସୂର୍ଯ୍ୟ ମନ୍ଦିରରେ ପୂଜାର୍ଚ୍ଚନା କରି ଭୋଟର ଅଧିକାର ଯାତ୍ରାର ଦ୍ୱିତୀୟ ଦିନର ଶୁଭାରମ୍ଭ କରିଛନ୍ତି। ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ବିହାରରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ଅଭିଯାନକୁ ବିରୋଧ କରିବା। ଏହି ଯାତ୍ରାରେ ଇଣ୍ଡିମେଣ୍ଟର ଅନ୍ୟାନ୍ୟ ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ ଏହି 16-ଦିନିଆ ଯାତ୍ରା ସମୟରେ ରାଜ୍ୟର 20ଟିରୁ ଅଧିକ ଜିଲ୍ଲା ପରିକ୍ରମା କରାଯିବ। ପାଟନାର ଗାନ୍ଧି ମୈଦାନରେ ସେପ୍ଟେମ୍ବର 1 ତାରିଖରେ ଯାତ୍ରା ସମାପ୍ତି ଘଟିବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ୱିକ୍ରେ ଆଜି ରାତି 9:30 ଜଳବାହିତ ରୋଗରୁ ସୁରକ୍ଷା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂଆଦିଲ୍ଲୀ ଏମ୍ସର ପ୍ରଫେସର ଡାକ୍ତର ପୁନିତ ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 011-2371-7117 ଓ 011-2331-4444 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289-940044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏହା ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ ଓ ଅତିରିକ୍ତ ଫ୍ରିକ୍ୱେନ୍ସିଗୁଡ଼ିକରୁ ଶୁଣାଯାଇପାରିବ। ଏହା ବ୍ୟତୀତ ଆମର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ newsonair ଅଫିସିଆଲ୍ରେ ଉପଲବ୍ଧ ହେବ। ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବନ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଆସନ୍ତାକାଲି ମଧ୍ୟମ ଧରଣର ବର୍ଷା ସହ ରିଆସି, ଉଦ୍ଧମପୁର, ରଜୌରୀ, ପୁଞ୍ଚ, ସାମ୍ବା ଏବଂ କାଠୁଆରେ ବର୍ଷା ହେବାକୁ ଥିବାବେଳେ କିସ୍ତୱାର, ରାମବନ ଏବଂ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ବହିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଗୋଆରେ ଗତ କିଛିଦିନ ହେବ ପ୍ରବଳ ବର୍ଷା ହେବା ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନ୍ୟପକ୍ଷରେ ପ୍ରବଳ ବର୍ଷା ଏବଂ ପବନ ବହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଆନ୍ଧ୍ରପ୍ରଦେଶର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଏବଂ ଓଡ଼ିଶାର ଦକ୍ଷିଣାଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଏହି ସମୟ ମଧ୍ୟରେ ତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ ସତର୍କ ରହିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସଂସଦର ଉଭୟ ଗୃହରେ ବିହାର ଭୋଟର ତାଲିକା ସଂଶୋଧନ ଅଭିଯାନ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଜାରି। ଅପରାହ୍ନ 2 ଯାଏ ଉଭୟ ସଦନ ମୁଲତବୀ ଘୋଷଣା। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯାତ୍ରା କରିଥିବା ଭାରତର ପ୍ରଥମ ମହାକାଶଚାରୀ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲାଙ୍କ ଉପରେ ଆଜି ଲୋକସଭାରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଆଲୋଚନା। ଭୋଟର ଅଧିକାର ଯାତ୍ରାର ଅଂଶସ୍ୱରୂପ ବିହାରରେ ଜିଲ୍ଲା ପରିକ୍ରମା କରୁଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଏବଂ ଜମ୍ମୁ କାଶ୍ମୀର ସମେତ ଗୋଆ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଲଗ୍ଇନ୍ କରିପାରିବେ।